ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ମୁମ୍ବାଇ ଜିଓ ୱାର୍ଲଡ କନ୍ଭେନ୍ସନ୍ ସେଣ୍ଟରଠାରେ ଆଜିଠାରୁ ବିଶ୍ୱ ଦୃଶ୍ୟ ଶ୍ରାବ୍ୟ ମନୋରଞ୍ଜନ ସମ୍ମିଳନୀ ୱେବ୍ସ 2025 ମୂଲ ହେବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟକ୍ରମକେ ଉଦ୍ଘାଟନ କରିବେ। ଚାରିଦିନ ଧରିକରି ହେବାର୍କେ ଥିବା ଏହି କାର୍ଯ୍ୟକ୍ରମଟି ଭାରତ ସହିତ ପୃଥିବୀର ଭିନ୍ ଭିନ୍ ଦେଶର ଗଣମାଧ୍ୟମ ଆଉ ମନୋରଞ୍ଜନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇକରି ଅଭିଜ୍ଞତାର ଆଦାନ ପ୍ରଦାନ କରିବେ। ଏହି କାର୍ଯ୍ୟକ୍ରମ ଭାରତର ସୃଜନୀ ଅର୍ଥନୀତିକେ ବରକସ କରବା ବୋଲି ଆଶା କରାଯାଉଛି। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକେ ଶୃଙ୍ଖଳିତ ଭାବେ କରବାର ଲାଗି ପୁରୀନ ଆଜି ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବୈଠକ ବସ୍ବା। କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ବି ପରମେଶ୍ୱରଙ୍କ ଅଧ୍ୟକ୍ଷତାରେ ପହିଲା ରଥଯାତ୍ରା ସମନ୍ୱୟ ବୈଠକ ଟାଉନ୍ହଲ୍ ପରିସରନ ସକାଳବେଳା ଏହି ବୈଠକ ବସ୍ବା। ପିଇବାର ପାଇଁ ବିଦ୍ୟୁତ୍ ଯୋଗାଣ, ସ୍ୱାସ୍ଥ୍ୟ, ପରିମଳ ବ୍ୟବସ୍ଥା, ରାସ୍ତାଘାଟ ମରାମତି ସହିତ ରଥ ତିଆରି ଆଉ କାଠ ଯୋଗାଇବା ବାବଦେ ବୈଠକଟି ଆଲୋଚନା ହେବା। ବାର୍ଷିକ କାର୍ଯ୍ୟ ଯୋଜନା ଆଉ ଶାସନ ପ୍ରକ୍ରିୟାକେ ଆହୁରି ପ୍ରଭାବଶାଳୀ କରବାର୍କେ ରାଜ୍ୟ ଉନ୍ନୟନ କମିଶନର ଆଉ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନ ଗଲାକାଲି ଯୋଜନା ଆଉ ସଂଯୋଜନା ବିଭାଗର ବୈଠକ ହୋଇଯାଇଛି। ବୈଠକଟି 2025-26 ଆର୍ଥିକ ବର୍ଷ ଲାଗି ଭିନ୍ ଭିନ୍ ଆଞ୍ଚଳିକ ଉନ୍ନୟନ ଯୋଜନାର ବାର୍ଷିକ କାର୍ଯ୍ୟାନ୍ୱୟନ ଲାଗି ରଣନୀତି ପ୍ରସ୍ତୁତ ବାବଦେ ଆଲୋଚନା କରାଯାଇଥିଲା। ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋର ବୈଷୟିକ ମାର୍ଗଦର୍ଶନଟି ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଆଉ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍ ତରଫୁ ଓଡ଼ିଶା ସହିତ ଦେଶର 19 ରାଜ୍ୟର ଏକଲବ୍ୟ ଆବାସିକ ବିଦ୍ୟାଳୟମାନଙ୍କେ 75 ମହାକାଶ ପ୍ରୟୋଗଶାଳା ସ୍ଥାପନା କରାଯିବା। ସରକାରଙ୍କ ଏହି ପଦକ୍ଷେପ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ବ୍ୟବଧାନକେ ପୂରା କରବାର ସହିତ ମହାକାଶ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା, ଇଞ୍ଜିନିୟରିଂ ଆଉ ଗଣିତ କ୍ଷେତ୍ରଟି ଆଦିବାସୀ ଜୁଆନ ପିଲା ଟୁକେଲମାନଙ୍କ ଲାଗି ନୂଆ ରାସ୍ତା ଖୋଲ୍ବା ବୋଲି ଆଶା କରାଯାଉଛି। ଏଥିଲାଗି କେନ୍ଦ୍ର ସରକାର 12 କୋଟି ଟଙ୍କା ମଞ୍ଜୁର କରିଛନ୍। ଓଡ଼ିଶା ଲୋକସେବା ଆୟୋଗ ଓପିଏସ୍ସି ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା ଓସିଏସ୍ 2023 ଏନ୍ଥ୍ରୋପୋଲୋଜି ପରୀକ୍ଷା ଫେର୍ଗା ହେବା। ପ୍ରଶ୍ନପତ୍ର ଅଦଲବଦଲ ହେବାରୁ ଓପିଏସ୍ସି ତରଫୁ ସାନି ପରୀକ୍ଷା ଲାଗି ନିଷ୍ପତ୍ତି ନିଆଯାଇଛି। ଏବା 14 ବୁଧବାର ଦିନ ଏହି ପରୀକ୍ଷା ହେବା ବୋଲି ଓପିଏସ୍ସି ତରଫୁ ବିଜ୍ଞପ୍ତି ଜାରି କରାଯାଇଛି। ବଲାଙ୍ଗୀର ଜିଲ୍ଲାନ ଆଇବା 23 122 ଧାନଘିନା କେନ୍ଦ୍ର ଜରିଏ ଡାଲୁଆ ଧାନଘିନା ମୂଲ ହେବା। ଇ ବଛର ଧାନ ବିକ୍ବାର ଲାଗି ଜିଲ୍ଲାର 11,653 ଜନ ଚାଷୀ ପଞ୍ଜୀକରଣ କରିଛନ୍। ପହିଲା କ୍ଷେପେ 2,05,780 କ୍ୱିଣ୍ଟାଲ ଧାନ ଘିନ୍ବାର ଲକ୍ଷ୍ୟ ରଖାଯାଇଛି ବୋଲି ଗଲାକାଲି ହୋଇଥିବା ଜିଲ୍ଲାସ୍ତରୀୟ ଧାନଘିନା କମିଟି ବୈଠକଟି ନିଷ୍ପତ୍ତି ଉତ୍ତରୁ ସୂଚନା ମିଳିଛି। ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାନଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ସାଂସଦ ସଙ୍ଗୀତା କୁମାରୀ ସିଂହଦେଓଙ୍କ ସହିତ ଅଧିକାରୀମାନେ ଯୋଗ ଦେଇଥିଲେ। ଆଜ ଅନ୍ତର୍ଜାତୀୟ ଶ୍ରମିକ ଦିବସ। ଦେଶ ଗଠନଟି ଶ୍ରମିକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନକେ ସମ୍ମାନ ଜନେଇକରି ଏହି ଦିବସ ପାଳନ କରାଯାଉଛି। ଇତାକେ ମେ ଦିବସ ବୋଲି ବିଲ୍ କୁହାଯାଇଛି। ସାରା ପୃଥିବୀର ଅର୍ଥନୈତିକ ଆର୍ ସାମାଜିକ ଅଧିକାର ହାସଲ କରବାର ଦିଗେ ଶ୍ରମିକମାନଙ୍କର ବଳିଦାନକେ ସୁର୍ତ୍ତା କରବାରଟା ଏହି ଦିବସର ଉଦ୍ଦେଶ୍ୟ ଆଏ। ଆଜିର ଦିନେ ପୃଥିବୀର ଚାରିକୁତି ଥିବା ଶ୍ରମିକମାନଙ୍କର କାର୍ଯ୍ୟଦକ୍ଷତାକେ ସମ୍ମାନ ଜନେଇକରି ଭିନ୍ ଭିନ୍ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ରାଜ୍ୟ ଶ୍ରମିକମାନଙ୍କୁ ମେ ଦିବସ ଅବସରରେ ଶୁଭକାମନା ଜନେଇଛନ୍। ନିଷ୍ଠାପର ଭାବେ ସଭେ ନିଜର କାମ କରିକି ରାଜ୍ୟର ଲାଗି ଗର୍ବ ଆଉ ଗୌରବର କାରଣ ହେବାର ସହିତ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଢ଼ବାର ଦିଗେ ନିଜର ଅବଦାନ ଦେବାରକେ ରାଜ୍ୟପାଳ ଆହ୍ୱାନ ଦେଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜନେଇକରି ଶ୍ରମିକ ସମାଜର ସର୍ବାଙ୍ଗୀନ ଉନ୍ନତି, କଲ୍ୟାଣ ଆଉ ଅଧିକାରର ସୁରକ୍ଷା ଲାଗି ରାଜ୍ୟ ସରକାର ସବୁବେଳେ ଚେଷ୍ଟା କରୁଛନ୍ ବୋଲି କହିଛନ୍। ଭୁବନେଶ୍ୱର ଓୟୁଏଟି କୃଷି ଶିକ୍ଷା ସଦନ ଆଜି ରାଜ୍ୟସ୍ତରୀୟ ଅନ୍ତର୍ଜାତୀୟ ଶ୍ରମିକ ଦିବସ ସମାରୋହ ଆୟୋଜନ କରାଯିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଶ୍ରମିକ ସାଥୀ ମୋବାଇଲ୍ ଆପ୍ର ଲୋକାର୍ପଣ କରିବାର ସହିତ ଭିନ୍ ଭିନ୍ ଜନକଲ୍ୟାଣକାରୀ ଯୋଜନା ଆର୍ ପ୍ରକଳ୍ପର ଶୁଭାରମ୍ଭ କରିବେ। ଭୁବନେଶ୍ୱରରେ ଚାଲିଥିବା କଳିଙ୍ଗ ସୁପରକପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟନ ହୋଇଥିବା ସେମିଫାଇନାଲ ମ୍ୟାଚ୍ଟି ଗୋଆ ଏଫ୍ସି 3-1 ଗୋଲ୍ଥି ମୋହନ ବାଗାନକେ ଆଉ ଜମସେଦପୁର 1-0 ଗୋଲ୍ଥି ମୁମ୍ବାଇ ସିଟିକେ ହରିଥିଲା। ଆଇବା ଶନିବାର ଦିନ ହେବାର୍କେ ଥିବା ଟୁର୍ଣ୍ଣାମେଣ୍ଟର ଫାଇନାଲ୍ଟି ଗୋଆ ଏଫ୍ସି ଆଉ ଜମସେଦପୁର ଦଳ ଭିତରେ ମ୍ୟାଚ୍ ହେବା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ଆଇବା 24 ଭିତରେ ରାଜ୍ୟର ବଡ଼ଭାଗି ଜାଗାନ ଧୁକାଗଡ୍ଡି ସାଙ୍ଗେ ହାଲ୍କାନୁ ମଧ୍ୟମ ବର୍ଷା ହୋଇପାରେ। ଧୁକାଗଡ୍ଡି, ଜବରବର୍ଷା, କରାମାଡ଼ ଆଉ ବଜ୍ରପାତ ଲାଗି ସମ୍ବଲପୁର, ବୌଦ୍ଧ, ସୁବର୍ଣ୍ଣପୁର, ବରଗଡ଼, କଟକ, ଢେଙ୍କାନାଳ, ଅନୁଗୁଳ ସହିତ 15 ଜିଲ୍ଲାକେ ପାଣିପାଗ କେନ୍ଦ୍ର ତରଫୁ ସତର୍କ କରାଯାଇଛି। କାଲବୈଶାଖୀର ବେଳେ ରାଜ୍ୟର ସବୁ ଜାଗାନ ଗରମ ଆର୍ ତାତିନୁ ନିସ୍ତାର ମିଳିଛି। ଆଇବା 2 ତକ୍ ପାଗ ଏନ୍ତା ରହିବା ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆର ବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।